ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟ୍ର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମରେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଏହାପରେ ଶୁଣିବା ପିଲାମାନଙ୍କ କାହାଣୀ, ଆଉ ପରିଶେଷରେ ଶୁଣିବା ପରମେଶ୍ୱରଙ୍କ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ।
দেখো মোর যীশু আসবে উল্লাই দূত সাথে, নেই যাবে মায়া করি আমকু স্বর্গর পারদেশে। দেখো দেখো মোর যীশু আসবে উল্লাই দূত সাথে, নেই যাবে মায়া করি আমকু স্বর্গর পারদেশে। সত্য আত্মা থিব যাহার পাখরে, পর ভাষা যে কহুথিব মুখরে। দেখো দেখো মোর যীশু আসবে উল্লাই দূত সাথে, নেই যাবে মায়া করি আমকু স্বর্গর পারদেশে। মরিচিকা জগতে আসিবে তৃষিত পরাণ রহিতে, আসিবে মরু মরিচিকা জগতে আসিবে তৃষিত পরাণ রহিতে, আসিবে জীবনর ঝর ঝরুচি ক্রুশরে, জীবনর ঝর ঝরুচি ক্রুশরে। ক্লান্ত জনতা আসরে জীবনর জল পাখে, দেখো দেখো মোর যীশু আসবে উল্লাই দূত সাথে, নেই যাবে মায়া করি আমকু স্বর্গর পারদেশে। আকাশ থরিব সেদিন সবু জাতি কম্পিত হেবে, সেদিন পৃথিবী আকাশ থরিব সেদিন সবু জাতি কম্পিত হেবে, সেদিন প্রভুকু দেখিবে সহচক্ষুরে, প্রভুকু দেখিবে সহচক্ষুরে। সবু জাতি আণ্ঠু পাতি স্বীকারিবে মুখরে, দেখো দেখো মোর যীশু আসবে উল্লাই দূত সাথে, নেই যাবে মায়া করি আমকু স্বর্গর।
এহাপরে শুনিবা পিলামানঙ্ক পাই নৈতিক কাহাণী।
নমস্কার পিলামানে, চলন্তু শুনিবা গোটিয়ে সৌন্দর্য কাহানি। କଥା ନୁହେଁ ତ ଯାଦୁ। ଆକବରଙ୍କ ଜେଜେବାପା ବାବର ଭାରତର ମୋଗଲ ଶାସନ ପ୍ରତିଷ୍ଠା କରିଥିଲେ। ତାଙ୍କ ପରେ ଆକବରଙ୍କ ପିତା ହୁମାୟୁନ କିଛି କାଳ ରାଜତ୍ୱ କରିଥିଲେ। ମୋଗଲମାନେ ଥିଲେ ବିଦେଶୀ ଜାତି, ଇସଲାମ ଥିଲା ସେମାନଙ୍କ ଧର୍ମ, ଏଣେ ଭାରତ ଥିଲା ହିନ୍ଦୁମାନଙ୍କ ଦେଶ। ଯଦ୍ୟପି ଆଗରୁ ଆଫଗାନ ଶାସକମାନଙ୍କ ରାଜତ୍ୱ କାଳରେ ଅନେକ ମୁସଲମାନ ଭାରତରେ ସ୍ଥାୟୀ ଭାବେ ରହିଯାଇଥିଲେ, ତଥାପି ସେମାନଙ୍କ ସଂଖ୍ୟା ହିନ୍ଦୁମାନଙ୍କ ତୁଳନାରେ ବହୁତ କମ୍ ଥିଲା। ମଠ ଉପରେ ସେତେବେଳେ ପ୍ରଜାମାନେ ପ୍ରାୟ ଥିଲେ ହିନ୍ଦୁ ଏବଂ ରାଜା ଥିଲେ ମୁସଲମାନ। ଅକବର କୌଣସି ଅନୁଷ୍ଠାନରୁ ଶିକ୍ଷା ଲାଭ କରିନଥିଲେ, କିନ୍ତୁ ତାଙ୍କଠାରେ ଥିଲା ଅସାଧାରଣ ବୁଦ୍ଧି ଏବଂ ଚତୁରତା। ରାଜନୀତିରେ କୂଟନୀତି ବିଶେଷ କାମ ଦିଏ। ଆକବର ବୁଝିଥିଲେ ଯେ ଭାରତରେ ମୋଗଲ ଶାସନକୁ ଦୃଢ଼ କରିବାକୁ ହେଲେ ହିନ୍ଦୁମାନଙ୍କୁ ଯେକୌଣସି ଉପାୟରେ ନିଜର କରିନେବାକୁ ପଡ଼ିବ। ସେମାନଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରି ସେମାନଙ୍କ ଏକତା ଭଙ୍ଗ କରିବାକୁ ପଡ଼ିବ। ତାଙ୍କର କୂଟନୈତିକ କୌଶଳ ତାଙ୍କୁ ଯୁଦ୍ଧରେ ବିଜୟୀ କରିଥିଲା। ହିନ୍ଦୁମାନଙ୍କଠାରୁ ସହଯୋଗ ପାଇବାରେ ସହାୟକ ହୋଇଥିଲା। ହିନ୍ଦୁ ରାଜକନ୍ୟା ବିବାହ କରିବା, ହିନ୍ଦୁ ପୋଷାକ ପିନ୍ଧିବା, ହିନ୍ଦୁ କର୍ମଚାରୀ ନିଯୁକ୍ତ କରିବା, ହିନ୍ଦୁ ପଣ୍ଡିତମାନଙ୍କୁ ପୁରସ୍କାର କରିବା, ଗଙ୍ଗାଜଳ ପାନ କରିବା ଏବଂ ତିଲକ ଧାରଣ କରିବା ଆଦି ଦ୍ୱାରା ସେ ହିନ୍ଦୁମାନଙ୍କୁ ବିଶ୍ୱାସର ପାତ୍ର ହୋଇଥିଲେ। ଏପରିକି ତାଙ୍କ ହିନ୍ଦୁ ରାଣୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ତାଙ୍କ ରାଜପ୍ରସାଦ ଆୟତନରେ ସେ ହିନ୍ଦୁ ମନ୍ଦିର ନିର୍ମାଣ କରିଥିଲେ। ଆକବରଙ୍କ ରାଜସଭାର ଗୋଟିଏ ଦିନର କାର୍ଯ୍ୟ ଥିଲା ଏ ପ୍ରକାର। ବିଦେଶରୁ କେତେଜଣ ପଣ୍ଡିତ ସେ ଦିନ ରାଜସଭାରେ ଉପସ୍ଥିତ ଥିଲେ। ସେମାନଙ୍କ ମଧ୍ୟରୁ ଜଣେ ସମ୍ରାଟ ଅନୁମତି ନେଇ ପ୍ରଶ୍ନ କଲେ, ହିନ୍ଦୁମାନଙ୍କ ଦେବତା ମଧ୍ୟରେ ସବୁଠାରୁ ବଡ଼ କିଏ ଏବଂ କାହିଁକି? ପଣ୍ଡିତଙ୍କ ପ୍ରଶ୍ନ ଜଟିଳ ନ ହେଲେ ବି ଉତ୍ତର ଭିନ୍ନ ଭିନ୍ନ ହେବା ସମ୍ଭାବନା ଥିଲା। ପୁଣି ଉତ୍ତରର ଉପଯୁକ୍ତ କାରଣ ଦର୍ଶାଇବାକୁ ପଣ୍ଡିତ ଦାବି କରିଥିଲେ। ଏଣେ କେହି ଯଦି ଉତ୍ତର ଦେବାକୁ ସମର୍ଥନ ହେବେ ତାହେଲେ ରାଜସଭାର ଅସମ୍ମାନ ହେବ। ଅତ ଏବେ ରାଜସଭାର ଜଣେ ପଣ୍ଡିତ ଆଗରେ ଆସି କହିଲେ, ଦେବତାମାନଙ୍କର ମଧ୍ୟରେ ସର୍ବଶ୍ରେଷ୍ଠ ହେଲେ ବିଷ୍ଣୁ, କାରଣ ସମସ୍ତ ଦେବତା ତାଙ୍କୁ ପ୍ରମାଣ କରନ୍ତି। ପ୍ରଶ୍ନକର୍ତ୍ତା ପଣ୍ଡିତ କହିଲେ, ଆପଣଙ୍କର ଉତ୍ତର ଉପଯୁକ୍ତ ନୁହେଁ। ତାପରେ ରାଜସଭାର ଅନ୍ୟ ଜଣେ ପଣ୍ଡିତ କହିଲେ, ବାସ୍ତବରେ ବ୍ରହ୍ମ ହିଁ ଦେବତାମାନଙ୍କ ମଧ୍ୟରେ ଶ୍ରେଷ୍ଠ, କାରଣ ସେ ହେଉଛନ୍ତି ସୃଷ୍ଟିକର୍ତ୍ତା। ସଂସାର ସମସ୍ତ ଜୀବଜନ୍ତୁ, ବୃକ୍ଷଲତା, ସମୁଦ୍ର, ପର୍ବତ, ନଦୀ ଆଦି ତାଙ୍କ ହସ୍ତକୃତି। ବିଦେଶୀ ପଣ୍ଡିତ ଇଂରାଜୀ ଦ୍ୱାରା ଜଣାଇଲେ ଯେ ଏହି ଉତ୍ତର ବି ଯଥାର୍ଥ ନୁହେଁ। ତତ୍ପରେ ରାଜସଭା ଅନ୍ୟ ଜଣେ ପଣ୍ଡିତ କହିଲେ, ବାସ୍ତବରେ ସମସ୍ତ ହିନ୍ଦୁ ଦେବତାଙ୍କ ମଧ୍ୟରେ ମୁଖ୍ୟ ହେଉଛନ୍ତି ଶିବ, ତାଙ୍କର ଅନ୍ୟ ନାମ ହେଲା ମହାଦେବ। ସମସ୍ତ ଦେବଙ୍କ ମଧ୍ୟରେ ସେ ମହାନ ହୋଇଥିବା ହେତୁ ତାଙ୍କୁ ମହାଦେବ କୁହାଯାଏ। ପୁଣି ସେ ଇଚ୍ଛା କଲେ ବ୍ରହ୍ମାଙ୍କ ସମସ୍ତ ସୃଷ୍ଟିଙ୍କୁ ଏକ ମୁହୂର୍ତ୍ତେ ମଧ୍ୟରେ ଧ୍ୱଂସ କରିଦେଇପାରିବେ, ତଥାପି ବିଦେଶୀ ପଣ୍ଡିତ ଏହି ଉତ୍ତରରେ ସନ୍ତୁଷ୍ଟ ହେଲେ ନାହିଁ। ସମସ୍ତ ସଭା ସମସ୍ତଙ୍କ ମନରେ ଅସଂଖ୍ୟାଜାତ ହେଲା ଯେ ହୁଏତ ଏହି ପ୍ରଶ୍ନର ଠିକ୍ ଉତ୍ତର କେହି ଦେଇପାରିବେ ନାହିଁ। ଏତିକି ବେଳେ ସଭାର ଚତୁର୍ଥ ପଣ୍ଡିତ ଉତ୍ତର ଶୁଣାଇଲେ, ପ୍ରକୃତରେ ଗଣେଶ ହିଁ ସର୍ବଶ୍ରେଷ୍ଠ ଦେବତା, ସେ ବିଦ୍ୟାର ଦେବତା, ସକଳ ବିଘ୍ନ ନାଶ କରିବାର ସମର୍ଥ ସେ, ପୁଣି ସେ ଅଗ୍ରପୂଜ୍ୟ ଅର୍ଥାତ୍ ଯେକୌଣସି ଦେବତାଙ୍କ ଉପାସନା କରିବା ଆଗରୁ ତାଙ୍କୁ ହିଁ ପୂଜା କରାଯାଏ। ପ୍ରଶ୍ନକର୍ତ୍ତା ପଣ୍ଡିତ ଟିକିଏ ହସି ଦେଇ ଜଣାଇଲେ, ଏ ଉତ୍ତର ବି ଉପଯୁକ୍ତ ନୁହେଁ। ଏଥିରେ ସମସ୍ତ ସଭାସଦ ଶବଦ ହୋଇଗଲେ। ରାଜସଭାରେ ଏକ ଅସ୍ୱୀକରଣ ନିରାବତ ଘଟିଗଲା। ବାଦଶାହଙ୍କ ମୁଖମଣ୍ଡଳରେ ବିଷାଦର ଛାୟା ଦେଖିଗଲା। ସେ ଭାବିବାକୁ ଲାଗିଲେ, ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ତାଙ୍କ ରାଜସଭା ପରିଚାଳିତ, ତାର ଏକ ଏତେ ସୁନାମ ଥିବା ସଭ୍ୟେ ଜଣେ ବିଦେଶଗତ ପଣ୍ଡିତ ଗୋଟିଏ ପ୍ରଶ୍ନର ଉତ୍ତର ଦେଖାଇପାରିଲେ ନାହିଁ। ପରିଶେଷରେ ସେ ଆଶ୍ୱନିତ ହୋଇ ବୀରବଳଙ୍କ ଆଡ଼େ ଅନାଇ କହିଲେ, ବୀରବଲ, ସତେ ଯେମିତି ଅପେକ୍ଷା କରି ରହିଥିଲେ ବାଦଶାହଙ୍କ ମନୋଭାବକୁ, ତେଣୁ ସେ କାଲ ବିଳମ୍ବ ନ କରି ଉତ୍ତର ଦେଲେ।
ପିଲାମାନେ କାହାଣୀ ଭଲ ଲାଗିଲା ତ? ଆମର ଠିକଣା ଆଡଭେଣ୍ଟେଜ ମିଡ଼ିଆ ସେଣ୍ଟର, SDA ମିଶନ କମ୍ପାଉଣ୍ଡ, ସାଲିସବୁରି ପାର୍କ, ପୁଣେ 411037, ମହାରାଷ୍ଟ୍ର। ବା ଖୋଲନ୍ତୁ ଆମର ୱେବସାଇଟ୍, ଯେକୌଣସି ଆଣ୍ଡ୍ରଏଡ୍ ଫୋନ, ସ୍ମାର୍ଟଫୋନ, ଡେସ୍କଟପ୍, ଲ୍ୟାପଟପ୍ କିମ୍ବା ଟ୍ୟାବ୍ଲେଟ୍। ଆମର ୱେବସାଇଟ୍ www.awr.org/ori। ବର୍ତ୍ତମାନ ଚାଲନ୍ତୁ ଶୁଣିବା ଈଶ୍ୱରଙ୍କ ଭକ୍ତଙ୍କଠାରୁ ଈଶ୍ୱରଙ୍କ ଜୀବନଦାୟକ ବାକ୍ୟ।
ଯୀଶୁ ସେମାନଙ୍କର ଭରସାକୁ ବିଜୟ କଲେ। ନମସ୍କାର ପ୍ରିୟ ଶ୍ରୋତା, ସେହି ଆଦି ଅନନ୍ତ ପରାକ୍ରମୀ ପରମେଶ୍ୱର, ସର୍ବଶକ୍ତି ସର୍ବଜ୍ଞାନୀ, ପ୍ରେମର ସାଗର, ଦୟାମୟ ଅନ୍ତର୍ଯ୍ୟମୀ ଅନୁଗ୍ରହ ପିତାଙ୍କ ମଧୁର ନାମରେ ମୁଁ ପାଷ୍ଟର ପୂର୍ଣ୍ଣଚନ୍ଦ୍ର ଆଉ ଥରେ ଏହି କାର୍ଯ୍ୟକ୍ରମରେ ଆପଣମାନଙ୍କୁ ସ୍ୱାଗତ କରୁଅଛି। ପ୍ରିୟ ଶ୍ରୋତା, ସେହି ଅନ୍ତର୍ଯ୍ୟମୀ ପରମ ପିତା ଆପଣଙ୍କର ସହବର୍ତ୍ତୀ ରୁହନ୍ତୁ। ଆପଣଙ୍କର ସମସ୍ତ ପ୍ରକାର ଦୁଃଖ, କଷ୍ଟ, ବାଧା, କ୍ଲେଶ ଓ ରୋଗରୁ ଦୂରେଇ ରଖନ୍ତୁ। ଶତ୍ରୁ ସୟତାନ ହସ୍ତରୁ ଆପଣଙ୍କୁ ସୁରକ୍ଷାରେ ରଖନ୍ତୁ। ଶାନ୍ତିରେ, ଆନନ୍ଦରେ ଓ ମଙ୍ଗଳମୟ ଜୀବନରେ ଆପଣମାନଙ୍କୁ ରଖନ୍ତୁ। କରୁଣା ଆଉ ପ୍ରେମ ସଦାସର୍ବଦା ଆପଣଙ୍କଠାରେ ସହବର୍ତ୍ତୀ ରହୁ। ପ୍ରିୟ ଶ୍ରୋତା, ଚାଲନ୍ତୁ ଆଜି ଆମ୍ଭେମାନେ ପବିତ୍ର ଶାସ୍ତ୍ର ବାଇବଲଠୁ ଈଶ୍ୱରଙ୍କ ବାକ୍ୟ ଧ୍ୟାନ କରିବା। ଆଜିର ଆଲୋଚନା ହେଉଛି, ଯୀଶୁ ସେମାନଙ୍କର ଭରସାକୁ ବିଜୟ କଲେ। ଲୁକ 15:5 କହେ, କିନ୍ତୁ ତାହାଙ୍କୁ ବିପୟକ କଥା ଆହୁରି ଅଧିକ ବ୍ୟାପିଗଲା, ଆଉ ବହୁସଂଖ୍ୟକ ଲୋକ ଶୁଣିବା ନିମନ୍ତେ ଆପଣା ଆପଣା ରୋଗରୁ ସୁସ୍ଥ ହେବା ନିମନ୍ତେ ଏକତ୍ର ହେବାକୁ ଲାଗିଲେ। ଏଠି ଲୁକ କହନ୍ତି କି ବିଷୟକ କଥା ଆହୁରି ଅଧିକ ବ୍ୟାପିଗଲା। 1-2 ଆମେ ପାଉଅଛୁ, ଅଧିକ ସଂଖ୍ୟା ଲୋକେ ତାହାଙ୍କ ବାକ୍ୟ ଶୁଣିବା ନିମନ୍ତେ, ଆଉ 3 ଆପଣା ଆପଣା ରୋଗରୁ ସୁସ୍ଥ ହେବା ନିମନ୍ତେ ଏକତ୍ର ହେବାକୁ ଲାଗିଲେ। ପ୍ରିୟ ଶ୍ରୋତା, ଅନେକ ବର୍ଷ ଧରି ସେଭେନ୍ଥ ଡେ ଆଡ଼ଭେଣ୍ଟିଷ୍ଟ ମଣ୍ଡଳୀ ଯେଉଁ ଯୋଗାଉଅଛି, ଜଲଖିଆ ସପ୍ତାହକୁ 5 ନିକଟରେ ଥିବା ପ୍ରାଥମିକ ବିଦ୍ୟାଳୟରେ ବର୍ତ୍ତମାନ ନିଷ୍ପତ୍ତି ନେଉଛି, ପ୍ରତ୍ୟେକ ପବ୍ଲିକ ସ୍କୁଲମାନଙ୍କରେ ଗୋଟିଏ ଲେଖାଏଁ ପାଷ୍ଟର ନିଯୁକ୍ତ କରାଇବା ଅର୍ଥ ମଧ୍ୟ ଯୋଗାଡ଼ କରିସାରିଲାଣି। ସ୍କୁଲ ଓ ମଣ୍ଡଳୀମାନଙ୍କର ଗୋଟିଏ ଲେଖାଏଁ ପାଷ୍ଟର ନିଯୁକ୍ତ କରିବ। ପାଷ୍ଟରର କାର୍ଯ୍ୟ ହେଲା ଛାତ୍ରମାନଙ୍କୁ ଶାରୀରିକ ଓ ଆଧ୍ୟାତ୍ମିକ ଓ ସହାନୁଭୂତି ଦେଖାଇବା ଆବଶ୍ୟକ ଲୋକମାନଙ୍କର, ଏପରିକି ସ୍କୁଲ ପରିସର ମଧ୍ୟରେ। ଏପରି ସୁଯୋଗ ବହୁତ ଆଶ୍ଚର୍ଯ୍ୟଜନକ ହୋଇଥାଏ। ମୁଁ ବହୁତ ଖୁସି ଅନ୍ୟମାନଙ୍କ ସହିତ ସମ୍ପର୍କ ରଖି ଆମ୍ଭମାନଙ୍କ ମଣ୍ଡଳୀ ସହିତ ସ୍କୁଲ ପ୍ରିନ୍ସିପାଲ ପାଷ୍ଟରଙ୍କୁ କହିଲେ, କିଏ ସ୍କୁଲର ପରିଦର୍ଶନ କରିବାକୁ ଆସୁଛନ୍ତି? ସେ କହିଲେ, ମୁଁ ଚାହେଁ ଅନ୍ୟ ମଣ୍ଡଳୀମାନେ ମଧ୍ୟ ନିଯୁକ୍ତ ହେବା ତୁମ ପରି। ପାଷ୍ଟର ନିଯୁକ୍ତ ଜାଗା ପରିତ୍ୟାଗ କରିବା ସମୟରେ କାର୍ଯ୍ୟକର୍ତ୍ତାମାନେ ତାହାଙ୍କୁ ଧନ୍ୟବାଦ ଦେବା ଓ କହିବା ଯଦି ଗୋଟିଏ ସାବତ ଉପସ୍ଥିତ ହେବ। ପ୍ରିୟସତା, ଅନ୍ୟମାନଙ୍କ ଭରସା ଜିତିବା, ଏହିପରି ଏହି ଯେଉଁ ପାଷ୍ଟର ସେହି ସ୍କୁଲର ଛାତ୍ରଛାତ୍ରୀ ଶିକ୍ଷକମାନଙ୍କର ଓ ପ୍ରିନ୍ସିପାଲଙ୍କ ଭରସା ବିଜୟ ଲାଭ ହୋଇଥିଲେ। ପ୍ରିୟସତା, ଯଦି ଆମେ ଆଦି ପୁସ୍ତକ 15:6 ପଢ଼ିବା, ସେଠି ଆମେ ପାଉଛୁ ବିଜୟ ବିଷୟରେ। ଯୀଶୁ ଲୋକମାନଙ୍କର ଭଲ ପାଇଁ କାର୍ଯ୍ୟ କଲେ, ସେ ଲୋକମାନଙ୍କୁ ସହାନୁଭୂତି ଦେଖାଇଲେ ଓ ପ୍ରଚାର କାର୍ଯ୍ୟ କଲେ। ତାଙ୍କ ଆବଶ୍ୟକତା ଅନୁସାରେ ଏଭଳି କାର୍ଯ୍ୟ କରିବା ଦ୍ୱାରା ଯୀଶୁ ଲୋକମାନଙ୍କ ଭରସାକୁ ବିଜୟୀ ହେଲେ। ଭରସା ଲାଟିନ୍ ଭାଷାରେ ଅର୍ଥ ବିଶ୍ୱାସର ସହିତ ବୋଲି କୁହାଯାଉଅଛି। ବାଇବଲରେ ମଧ୍ୟରେ ଯଦି ଆମେ ଦେଖିବା, ଅନେକ ଅର୍ଥ ଅଛି ଯାହାର ବିଶ୍ୱାସକୁ ଦର୍ଶାଏ। ହିବ୍ରୁ ଅମ୍ନର ମୂଳ ଅର୍ଥ ବିଶ୍ୱାସ। ଏହି ମୂଳ ଶବ୍ଦରୁ ଆମ୍ଭେମାନେ ଆମେନ୍ ଶବ୍ଦ ପାଇଅଛୁ। ଏହା ଦେଇଥାଏ ଲକ୍ଷ୍ୟ କଠିନ ଓ ଦୃଢ଼ ପରିସ୍ଥିତିରେ ଜଣେ ବ୍ୟକ୍ତିଙ୍କୁ ବିଶ୍ୱାସ ଓ ଆସ୍ଥା ରଖିବା ପାଇଁ। ଏହା ସର୍ବଦା ବିଶ୍ୱାସ ବୋଲି ଅନୁବାଦ ହୋଇଛି, ଯାହାର ଅର୍ଥ ଈଶ୍ୱରଙ୍କ ବିଶ୍ୱାସ ଆମମାନଙ୍କୁ ପରିତ୍ରାଣ ଦେବ। ଏହାର ଅର୍ଥ ମଧ୍ୟ ସତ୍ୟ। ଯୀଶୁଖ୍ରୀଷ୍ଟଙ୍କ ଉଦାହରଣ ଲୋକଙ୍କ ଭରସା ବଢ଼ାଇଥାଏ। ବିଶ୍ୱାସ କରିବାରେ, ଏହି ବିଶ୍ୱାସରେ ନିର୍ଭର ରଖିବା ଓ ପରିବର୍ତ୍ତନ ନ ହୋଇ ମିଳିମିଶି କାର୍ଯ୍ୟ କରିବା, ଯୀଶୁଙ୍କ ଓ ଅନ୍ୟମାନଙ୍କର ଦୁଃଖରେ ଦୁଃଖ ହୋଇ ସେବା କାର୍ଯ୍ୟ କରିବା, ଏହା ହେଉଛି ବିଜୟ ବା ଭରସା ବିଜୟ। ଏହାଦ୍ୱାରା ଆମେ ଭରସା ବିଜୟ କରିପାରିବା। ଯଦି ଆମେ ଏହି ପଦସ୍ଥଳକୁ ପଢ଼ିବା, ତାହେଲେ ପ୍ରତ୍ୟେକ ପଦସ୍ଥଳରେ ଅମନ ଯାହା ମୂଳ ଶବ୍ଦରୁ ଆସିଅଛି ସେହି ବିଷୟରେ ଆମେ ଜାଣିପାରିବା। ଆଦି 15:6, ଗଣନା 14:11, ଯେସାଇୟ 7:9, ଆଉ ହାବାକୁକ 2:4। ନୂତନ ନିୟମରେ ଗ୍ରୀକ୍ ମୂଳ ଶବ୍ଦର ଅଭାସ ଦିଏ ପିପ୍ଟିପ୍ସ, ଯାହା ହିବ୍ରୁ ଅମନରୁ ଗୃହୀତ, ଯାହା ବିଶ୍ୱାସ। ଏହି ଗ୍ରୀକ୍ ଶବ୍ଦ ବିଶ୍ୱାସ ବୁଝାଏ ନିର୍ଭର କରିବା। ଖ୍ରୀଷ୍ଟଙ୍କ ଉଦାହରଣ ଲୋକଙ୍କ ଭରସା ଓ ବିଶ୍ୱାସକୁ ବିଜୟ ହେବା, ଯାହାଦ୍ୱାରା ଲୋକମାନେ ସମ୍ପୂର୍ଣ୍ଣ ରୂପେ ନିର୍ଭର ରଖିବେ ତାହାଙ୍କୁ। କାର୍ଯ୍ୟ ନିଷ୍ପଥର କାର୍ଯ୍ୟ କରିବା, ଦୟା ଦେଖାଇବା ଓ ସେବା କରିବାକୁ ଅନ୍ୟମାନଙ୍କ ଲୋକଙ୍କ ବା ଅନ୍ୟମାନଙ୍କ ସେବା ପାଇଁ। ଏହା ସମୟ ସମୟରେ ବୁଝିବା ଖୁବ୍ ଗୁରୁତ୍ୱ ବିଷୟ। ବାଇବଲ କହେ, ଦୟା ଭରସା ଯାହା ମନୁଷ୍ୟମାନଙ୍କୁ ପରମେଶ୍ୱର ଦେଖାନ୍ତି। ଏହା ହୋଇପାରେ ନରକାତ୍ମକ ଦୟା, ଯାହା ନିଜ ଉପରେ ବା ଅନ୍ୟ ଉପରେ ଭରସା କରିବା। ପଢ଼ନ୍ତୁ ମିକା 7:5 ଓ ଗୀତ ସଂଗୀତା 119:9। କିନ୍ତୁ ଏହି ଭରସା ସରାତ୍ମକ, କାରଣ ଏହା ଈଶ୍ୱରଙ୍କଠାରେ ବ୍ୟବହାର ହୋଇଥାଏ। ଏହି ବିଭିନ୍ନତା ବୁଝାଇଥାଏ ମହତ୍ୱପୂର୍ଣ୍ଣ ସତ୍ୟକୁ। ଗୋଟିଏ ହେଲା, ଆମେ ସର୍ବଦା ସତର୍କ ହେବା। ଆମ୍ଭେ ଈଶ୍ୱରଙ୍କର ଅନୁଗମନକାରୀମାନେ ବଞ୍ଚିବାକୁ ହେବ। ତାହାଙ୍କ ଉଦାହରଣ ସ୍ୱରୂପ ମିଳାମିଶି କରି ଦୟା ଦେଖାଇବା ଓ ପ୍ରଚାର କାର୍ଯ୍ୟ କରି ଲୋକମାନଙ୍କ ଆବଶ୍ୟକତାନୁସାରେ କିଛି, କିନ୍ତୁ ଯେବେ ଏହିସବୁ ଭରସା ଆମ ପାଖରେ ଅଛି, ଆମ ପାଖରେ ଉତ୍ତମ ଗୁଣ ସବୁ ରହିଛି ଯୀଶୁଙ୍କର, ଓ ସେ ଯାହା କିଛି କରିଯାଆନ୍ତି ଅନ୍ୟମାନଙ୍କ ପ୍ରତି। ପ୍ରିୟସୋତା, ସେଭେନ୍ଥ ଡେ ଆଡ଼ଭେଣ୍ଟିଷ୍ଟ ମଣ୍ଡଳୀ ଆଫ୍ରିକା ମହାଦେଶରେ ତୀବ୍ର ଗତିରେ ବଢ଼ି ଚାଲିଛି। ତାହାର କାରଣ କ'ଣ? ମଣ୍ଡଳୀର କାର୍ଯ୍ୟକର୍ତ୍ତାମାନେ କହିଲେ, ଏଠାରେ ପରସ୍ପର ମଧ୍ୟରେ ଏକସାଥର ଶକ୍ତି ରହିଅଛି। ଏହା ବଢ଼ିବାର ନିଷ୍ପଥର ସେବା ମଣ୍ଡଳୀର ବିଶ୍ୱାସ ଓ ଲୋକମାନଙ୍କ ମଧ୍ୟରେ ଓ ଦେଶ ମଧ୍ୟରେ। ଏହି ବହୁଳ ପ୍ରଚାରିତ ସେବା ଓ ଭରସା ସେଭେନ୍ଥ ଡେ ଆଡ଼ଭେଣ୍ଟିଜ ମଣ୍ଡଳୀର ଧ୍ୟାନ ଆକର୍ଷଣ କଲା ରାଷ୍ଟ୍ରପତିଙ୍କର। ରାଷ୍ଟ୍ରପତି ଏହି ବିରାଟ ସେଭେନ୍ଥ ଡେ ଆଡ଼ଭେଣ୍ଟିଜ ସମାନ ସେବା ବିଷୟରେ ଜାଣି ଧନ୍ୟବାଦ ଜ୍ଞାପନ କଲେ। ମଣ୍ଡଳୀର ସଦସ୍ୟମାନଙ୍କୁ ବ୍ୟକ୍ତିଗତ ଭାବେ ସେମାନଙ୍କର ନିଃସ୍ୱାର୍ଥର ସେବା ସକାଶେ। ପ୍ରିୟସୋତା, ଏହି ସମୟରେ ଆମେ ଖ୍ରୀଷ୍ଟଙ୍କୁ ପରିଚାଳନାକାରୀ ଭାବେ ଗ୍ରହଣ କରିବାକୁ ଅଛି, ଆଉ ଅନ୍ୟମାନଙ୍କୁ ସେବା କରିବାର ଅଛି। ତାଙ୍କୁ ଆମେ ମୁଖ୍ୟ ସ୍ଥାନ ଦେବା, ଆମମାନଙ୍କୁ ଯୀଶୁଙ୍କର ପରି କରିବାକୁ ହେବ, ଯେପରି ସେ ଲୋକମାନଙ୍କଠାରୁ ବିଶ୍ୱାସ ଓ ଭରସା ପାଇଥିଲେ। କିନ୍ତୁ ସେମାନଙ୍କର ଭରସା ଓ ବିଶ୍ୱାସକୁ ପ୍ରଭୁଙ୍କ ଆଡ଼କୁ ନେବା ଉଚିତ। ଆମ୍ଭେମାନେ କେବଳ ଜଣେ ସେବକ, ସେମାନେ ଯୀଶୁଙ୍କ କେବଳ ଆମ୍ଭ ଦ୍ୱାରା ପ୍ରାପ୍ତ ହେବ। ହୋଇପାରେ ଏହା ସ୍ୱାର୍ଥପର ପ୍ରେମ ସାହାଯ୍ୟ ବା ନିଜକୁ ଉତ୍ସର୍ଗ କରିବା ଅନ୍ୟର ମଙ୍ଗଳ ସକାଶେ। ତାହାର ଫଳରୁ ଅନେକ ଅନୁଭୂତି ଆସେ, ତାହା ଆମ ପ୍ରତି ଘଟେ। କିନ୍ତୁ ସେମାନେ ଯଦି ଆମମାନଙ୍କୁ ଉତ୍ତମ ରୂପେ ପରୀକ୍ଷା କରିବାକୁ ଚାହାନ୍ତି, ଯାହା ଦେଖନ୍ତି ପସନ୍ଦ କରନ୍ତି, ତାହାର କାରଣ ଆମ୍ଭେମାନେ ସମସ୍ତେ ପାପୀ ଅଟୁ। ତେଣୁ ଆମେ ସର୍ବଦା ଯୀଶୁଙ୍କ ବିଷୟରେ କହିବା, କେବଳ ଯୀଶୁ ଉପରେ ନିର୍ଭର ରଖିବାକୁ ଅଛି। ଅନ୍ୟ ସମସ୍ତେ କାର୍ଯ୍ୟଗୁଡ଼ିକ ବ୍ୟସ୍ତ ଥାଆନ୍ତୁ, ସେହି ସମୟରେ ବା ପରେ ଆମେ ଏହି କାର୍ଯ୍ୟକୁ ଆଗକୁ ବଢ଼ାଇବା ଉଚିତ। ଏହା ନିଃସନ୍ଦେହ ଆମମାନଙ୍କୁ ସର୍ବଗୁଣବାନ ହେବା ଆବଶ୍ୟକ ନାହିଁ, ବା ସମ୍ପୂର୍ଣ୍ଣ ମଣ୍ଡଳୀର ଆବଶ୍ୟକତା ନାହିଁ। ପ୍ରଚାର କାର୍ଯ୍ୟ ଆବଶ୍ୟକ ଲୋକମାନଙ୍କ ପାଇଁ। ଏହି ସମାନ ସମୟରେ ଆମମାନଙ୍କୁ ଦଳାୟୁ ହେବାକୁ ଚେଷ୍ଟା କରିବାକୁ ହେବ। ଲୋକମାନଙ୍କ ପାଖରେ ତାହା ହେଲେ ସେମାନେ ଶିକ୍ଷା କରିପାରିବେ ଆଶା ଓ ଭରସା କରିବାକୁ। ଆମ୍ଭେମାନେ ବିଶ୍ୱାସ ଓ ସହାନୁଭୂତିର ସହିତ ଲୋକମାନଙ୍କୁ ଉପକାର କରିବାର ଅଛି, ଯେପରି ଯୀଶୁ କରୁଥିଲେ ଅନ୍ୟମାନଙ୍କ ପ୍ରତି। ଏଭଳି କଲେ କୌଣସି ପ୍ରଶ୍ନ ନଥିବ, ସମସ୍ୟା ନଥିବ ଓ ମଣ୍ଡଳୀ ଭିତରେ ମତାନ୍ତର ନଥିବ। ଏହାଦ୍ୱାରା ସଭ୍ୟମାନେ ନିଜକୁ ଉତ୍ସର୍ଗ କରିବେ ପ୍ରଚାର କାର୍ଯ୍ୟ ପାଇଁ ସମାଜର ଆବଶ୍ୟକତା, ଲୋକଙ୍କର ଓ ଯୀଶୁଙ୍କର ପ୍ରେମକୁ ବାଣ୍ଟିବେ। ପ୍ରିୟସୋତା, ଯଦି ଅନେକ ବିଶ୍ୱାସୀମାନେ ମଣ୍ଡଳୀରେ ଯୋଗଦେବେ ସମୟରେ, ସେମାନେ ଜନା କ'ଣ ଶିକ୍ଷା କରିବେ, କେଉଁ ପ୍ରକାର ସାକ୍ଷା ଆମେମାନେ ସେମାନଙ୍କୁ ଦେବା। ପ୍ରିୟସୋତା, ଏହି ବିଷୟରେ ଟିକିଏ ଚିନ୍ତା କରନ୍ତୁ। ଯେହେତୁ ଯୀଶୁ ଖ୍ରୀଷ୍ଟ ତାଙ୍କ ସେବାରେ, ତାହାଙ୍କ କାର୍ଯ୍ୟରେ ଲୋକମାନଙ୍କର ଭରସାକୁ ବିଜୟୀ ହେଲେ, ଲୋକମାନଙ୍କୁ ଭରସା ଯୋଗାଇଲେ, ଲୋକମାନଙ୍କ ଆଖିରେ ଆଶା ଦେଖିପାରିଲେ। ପ୍ରିୟସୋତା, ଯଦି ଆମେ ନିଜକୁ ସେହି ସଦାପ୍ରଭୁ ପରମେଶ୍ୱରଙ୍କ ହସ୍ତରେ ସମର୍ପଣ କରିବା, ତାଙ୍କ କାର୍ଯ୍ୟରେ ନିଜକୁ ନିଯୁକ୍ତ କରିବା, ଅନ୍ୟମାନଙ୍କ ସେବା କରିବା, ନିଶ୍ଚିତ ଭାବେ ସେମାନଙ୍କ ଭରସା ଆମେ ବିଜୟୀ ଲାଭ କରିବା। ତାହେଲେ ଚାଲନ୍ତୁ ନିଜକୁ ସମର୍ପଣ କରି ସେହି ମଧୁର ନାମରେ ଆମେ ପ୍ରାର୍ଥନା ଅର୍ପଣ କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ ଆଦି ଅନନ୍ତ ଦୟାମୟ ପରମେଶ୍ୱର, ଧନ୍ୟବାଦ ଅର୍ପଣ କରୁଅଛୁ ପ୍ରଭୁ, ଯେହେତୁ ତୁମେ ହି ପ୍ରଶଂସା ଗୌରବ ସମ୍ମାନର ଯୋଗ୍ୟ। ହେ ପବିତ୍ର ଈଶ୍ୱର, ବର୍ତ୍ତମାନ ଯେଉଁ ବାକ୍ୟ ତୁମ ପବିତ୍ର ଶାସ୍ତ୍ରରୁ ତୁମ ସେହି ଭକ୍ତା ଆମମାନଙ୍କୁ ଶୁଣେଇଲେ, ସେହି ବାକ୍ୟଗୁଡ଼ାକ ଆମ ମନରେ ଆମ ଆତ୍ମାରେ ରଖିବା ପାଇଁ ବୁଦ୍ଧିରେ ଜ୍ଞାନରେ ଶକ୍ତିରେ ପରିପୂର୍ଣ୍ଣ କର। ସମସ୍ତ ପ୍ରକାର ଦୁଃଖ କଷ୍ଟ ବାଧାରୁ ଦୂରେଇ ରଖ, ଶତ୍ରୁ ସୟତନ ହସ୍ତରୁ ଆମମାନଙ୍କୁ ଦୂରେଇ ରଖ। ହେ ଦୟାମୟ ପରମେଶ୍ୱର, ସ୍ୱସ୍ଥ ସବଳରେ ଆମମାନଙ୍କୁ ବଞ୍ଚେଇ ରଖ। ଏହି ସମୟରେ ଆମ ଆଗ ପଛ ପଡ଼ୋଶୀ ସମସ୍ତଙ୍କ ପାଇଁ ଆମେ ପ୍ରାର୍ଥନା କରୁଅଛୁ, ସେମାନଙ୍କୁ ସାହାଯ୍ୟ କର, ସେମାନଙ୍କୁ ସବୁ ପ୍ରକାର ସାହାଯ୍ୟରେ ସେମାନଙ୍କୁ ଯୋଗାଇ ଦିଅ। ପିତା, ଆମେ ପାପେ ହେଲେ ହେ ଆମମାନଙ୍କୁ ଏତେ ପ୍ରେମ କର, ଆମ ପାପ ସବୁ ସବୁ ତୁମ ସେହି ବହୁମୂଲ୍ୟ ରକ୍ତରେ ପରିଷ୍କାର କରି ଧୋଇଦିଅ। ଆଉ ପରିଶେଷ ଯେବେ ତୁମ୍ଭେ ତୁମ ସେହି ସହସ୍ରଦୂତଙ୍କ ସହ ଆସିବେ, ହେ ଦୟାମୟ ପରମେଶ୍ୱର, ସେତେବେଳେ ଆମମାନଙ୍କୁ ମନେ ରଖ ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁମୟ ନାମରେ ଏହି ଛୋଟ ଭିକ୍ଷା ମାଗୁଛି, ତୁମେ ଗ୍ରହଣ କର। ଆମେନ୍।
প্রিয় শ্রোতা, আমি আশা করুছু যে আমার এই কার্যক্রম আপনার পসন্দ লাগুথিব। আপনার মতামত জনাই আমার এই ঠিকার যোগাযোগ করতু। আমার ঠিকা আডভেটিজ মিডিয়া সেটর এসডিএ মিশন কম্পাউন্ড সাি পার্ক পুণে 411037 মহারাষ্ট্র, বা খোলতো আমার ওয়েবসাইট যেকোন আন্ড্রয়েড ফোন স্মার্টফোন ডেস্কটপ ল্যাপটপ কিংবা ট্যাবলেট। আমার ওয়েবসাইট www.awr.org/ori এবং www.adventistmediacenterindia.org। অ্যাডভেন্টিস্ট মিডিয়া সেন্টার ইন্ডিয়ার স্পেলিং হচ্ছে ADVENTISTMEDIACENTRIINDIA। অথবা ডাউনলোড করন্তু আমার মোবাইল অ্যাপ, আপনার মোবাইল প্লে স্টোর কু যান্তু, আউ টাইপ করন্তু দ্য ভয়েস অফ হোপ, আউ ডাউনলোড করন্তু। ঈশ্বর আপনকু আশীর্বাদ করন্তু। ধন্যবাদ।